ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଥିଲେ ଜଣେ ଅଧ୍ୟାପିକା ଏବଂ ଓଡ଼ିଆ ଗାଳ୍ପିକା, ଯିଏକି ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସାରଳା ପୁରସ୍କାର ଆଦିରେ ସମ୍ମାନିତ ହୋଇଥିଲେ। ବୀଣାପାଣି ମହାନ୍ତି 1936 ମସିହାର ନଭେମ୍ବର 11 ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ 1953 ମସିହାରେ ମାଟ୍ରିକ୍ ପାସ୍ କରିବା ପରେ 1957 ମସିହାରେ ଅର୍ଥନୀତିରେ ସ୍ନାତକ ଏବଂ 1968 ମସିହାରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇଥିଲେ। 1960 ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ 1992ରେ ଅଧ୍ୟାପନାରୁ ଅବସର ଗ୍ରହଣ କରିଥିଲେ। ବୀଣାପାଣି ମହାନ୍ତିଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା କବିତା ରଚନାରୁ। ପରବର୍ତ୍ତୀ ସମୟରେ ସେ ଗଳ୍ପ ଓ ଉପନ୍ୟାସ ରଚନା ଆରମ୍ଭ କରିଥିଲେ। 1955 ମସିହାରେ ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ ପ୍ରଜାତନ୍ତ୍ରର ନାରୀ ମହଲରେ ପ୍ରକାଶ ପାଇଥିଲା। 1957 ମସିହାରେ ତାଙ୍କର ପ୍ରଥମ ଗଳ୍ପ ଗୋଟିଏ ରାତ୍ରିର କାହାଣୀ ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା। 1961 ମସିହାରେ ତାଙ୍କ ଗଳ୍ପ ନାଉ ଗଛ ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣିଦେଇଥିଲା ଏବଂ ସେ କବିତା ଲେଖା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଗଲେ। ଚଳନ୍ତି ଜୀବନରୁ ଶତଶତିକା ଘଟଣାକୁ ସାଉଣ୍ଡି ନେଇ ତାହାକୁ ଗଳ୍ପର ରୂପ ଦେଉଥିଲେ ବୀଣାପାଣି ମହାନ୍ତି। ନାଉ ଗଛ ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା। କଲେଜରେ ଆପେ ଆପେ ମାଡ଼ି ଯାଇଥିବା ନାଉ ଗଛ ଥିଲା ଏହି ଗଳ୍ପ ପଛର ପ୍ରେରଣା। ସେହିପରି ପାଟଦେଇ ଗଳ୍ପଟି ଭୁବନେଶ୍ୱର ରସୁଲଗଡ଼ ଛକରେ ବସ୍ରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା। ତାଙ୍କ ରଚନାଗୁଡ଼ିକ ମଧ୍ୟରେ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ପାଟଦେଇ, ବସ୍ତ୍ରହରଣ, ଆରୋହଣ, ଇଣ୍ଟରଭ୍ୟୁ, ଏକାକୀ ପରାସର, ନବତରଙ୍ଗ, ଅନ୍ଧକାରର ଛାଇ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ, ତଟିନୀର ତୃଷ୍ଣା, କାଳାନ୍ତର, ମଧ୍ୟାନ୍ତର, ଜନ୍ମାନ୍ତର, ଅଶ୍ରୁ ଅନଳ, ଶକୁନିର ଚକା, ଅପହଞ୍ଚ ଆକାଶ, ପାଚେରୀ ସେପଟେ ନଈ, ଖେଳ ଚାଲିଛି, ଦୃଶ୍ୟାନ୍ତର, ଖେଳନା ଆଦି ଅନ୍ୟତମ। ସେ ସୀତାର ଶୁଣିତ, ମନସ୍ୱିନୀ, କୁନ୍ତି କୁନ୍ତଳା ଶକୁନ୍ତଳା ଆଦି ଉପନ୍ୟାସ ମଧ୍ୟ ରଚନା କରିଥିଲେ। ତାଙ୍କ ଆତ୍ମଜୀବନୀ ବିତି ଯାଇଥିବା ଦିନ ପଶ୍ଚିମା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ହୋଇଥିଲା। 2022 ମସିହାର ଅପ୍ରେଲ 24 ତାରିଖରେ ସେ ସଭିଙ୍କୁ ଲୁହ ସାଗରରେ ଭସାଇ ଦେଇ 85 ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିଲେ।